ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2024 ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ମାସର 13 ତାରିଖ ସୁଦ୍ଧା ଦେଶରେ 4,650 କୋଟି ନଗଦ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଜବତ କରିଛନ୍ତି ବୋଲି ଭାରତର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 75 ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶାରୁ 1,47,00,000ରୁ ଅଧିକ ଟଙ୍କା ଏବଂ 13,24,100 ଲିଟର ମଦ ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ 16 କୋଟି ଟଙ୍କା ହେବ ବୋଲି କମିଶନ କହିଛନ୍ତି। ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ଉଭର ବ୍ରିଜ୍ ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତ ଯାତ୍ରୀଙ୍କ ପରିବାରକୁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ପୁରୀରୁ କଲିକତା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ 25 ଫୁଟ ଓଭରବ୍ରିଜ୍ ଉପରୁ ତଳକୁ ଖସିପଡ଼ିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ 15 ଜଣ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତାହତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମାଟ୍ରିକ୍ ପରୀକ୍ଷା ସାର୍ଟିଫିକେଟ୍ ପ୍ରସ୍ତୁତି ପୂର୍ବରୁ ପରୀକ୍ଷାର୍ଥୀଙ୍କ ନାମ, ପିତାମାତାଙ୍କ ନାମ, ଜନ୍ମ ତାରିଖ ଆଦି ତଥ୍ୟର ତ୍ରୁଟି ସଂଶୋଧନ କରାଇବା ନେଇ ଆଜି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ କୁହାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକମାନେ ପରୀକ୍ଷାର୍ଥୀମାନଙ୍କର ତଥ୍ୟକୁ ବୋର୍ଡ କାର୍ଯ୍ୟାଳୟରେ ଖୋଲାଯାଇଥିବା ତ୍ରୁଟି ସଂଶୋଧନ କ୍ୟାମ୍ପରେ ଦାଖଲ କରିପାରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କୁହାଯିବା ସହିତ ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପବିତ୍ର ଅଶୋକାଷ୍ଟମୀରେ ଆଜି ପ୍ରଭୁ ଶ୍ରୀ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ପ୍ରଭୁ ଶ୍ରୀଲିଙ୍ଗରାଜ ରଥରେ ବିଜେ କରି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାଙ୍ଗରେ ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମଣୀଙ୍କୁ ସାଙ୍ଗରେ ଧରି ଯାତ୍ରା କରିବେ। ମଧ୍ୟାହ୍ନ 12:30ରେ ପହଣ୍ଡି ନୀତି ସମ୍ପନ୍ନ ହୋଇ ଅପରାହ୍ନ 3:30ରେ ରଥ ଟଣାଯିବ ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରଥଯାତ୍ରା ପାଇଁ ଆଜି ସକାଳ ଭୋର 5:00ରୁ ନୀତିକାନ୍ତି ଆରମ୍ଭ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ପ୍ରସ୍ତୁତି ବୈଠକ ପୂର୍ବାହ୍ନ 11:00ରେ ପୁରୀ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ, ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥ ଟଣା, ଆଇନ ଶୃଙ୍ଖଳା, ମହାପ୍ରସାଦ ବ୍ୟବସ୍ଥା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଦେ ଆଦି ପ୍ରସଙ୍ଗ ଉପରେ ଆଜିର ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରମାନଙ୍କୁ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଆକୃଷ୍ଟ କରିବା ଲାଗି ଭୋଟର ଦାଦା ଏବଂ ଭୋଟର ନାନୀ ଅଭିଯାନ ଆରମ୍ଭ ହୋଇଛି। ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ଭୋଟର ଦାଦା ଏବଂ ଭୋଟର ନାନୀମାନେ ଲୋକମାନଙ୍କୁ ମତଦାନ ପାଇଁ ପ୍ରବର୍ତ୍ତାଇବା ସହିତ ନିର୍ବାଚନ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁର୍ଲା, ହୀରାକୁଦ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ଦାଦା ଏବଂ ଭୋଟର ନାନୀ ମାସ୍କଟ ସେଲ୍ଫି ପଏଣ୍ଟ ରଖାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 2ଟି ପର୍ଯ୍ୟାୟରେ ଆସନ୍ତା ମଇ 13 ବ୍ରହ୍ମପୁର ଏବଂ ମଇ ମାସ 20 ଆସିକା ଲୋକସଭା ଆସନ ସହିତ ବିଧାନସଭା ଆସନ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଚାଲିଛି। ମଇ 13 ହେବାକୁ ଥିବା ନିର୍ବାଚନ ପାଇଁ ଚଳିତ ମାସ 18-25 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଅନ୍ୟପକ୍ଷରେ 85 ବର୍ଷରୁ ଉର୍ଦ୍ଧ୍ୱ ଏବଂ ଦିବ୍ୟାଙ୍ଗମାନଙ୍କ ମତଦାନ ପାଇଁ ଘରେ ରହି ଭୋଟ୍ ଦେବା କାର୍ଯ୍ୟକ୍ରମ ଗତକାଲିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନର ଶତାୟୀ ଭୋଟରମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ସକାଳ 6:30ରୁ 9:30 ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି। ପୂର୍ବରୁ ଏହି ସମୟ 6:30ରୁ 10:30 ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଥିଲା। ରାଜ୍ୟରେ ସ୍କୁଲ୍ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରତ୍ୟେକ ଦିନ 2ଟି କ୍ଲାସ୍ ପଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ରେ ଅଭିଜ୍ଞ ଶିକ୍ଷକ ଥିବା ସତ୍ତ୍ୱେ ଠିକ୍ ଭାବେ ପାଠ ପଢ଼ା ଯାଉନଥିବା ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ମେ ମାସ 15 ତାରିଖରୁ ଝାରସୁଗୁଡ଼ା ଏବଂ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ କମ୍ପାନୀର ମୁଖ୍ୟ ବିନୟ ମାଲହୋତ୍ରା କହିଛନ୍ତି, ଝାରସୁଗୁଡ଼ା ନୂଆଦିଲ୍ଲୀ ସିଧାସଳଖ ବିମାନ ସେବା ଏହି ଅଞ୍ଚଳର ଲୋକମାନଙ୍କର ନିରନ୍ତର ବିମାନ ସେବା ଯୋଗାଣ ଦିଗରେ ଫଳପ୍ରଦ ହେବ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ଅପରାହ୍ନ 2:32ରେ।